ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। କେନ୍ଦ୍ର ମହିଳା ଆଉ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ତରଫୁ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆଇବା କାଲି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନାରୀ ଶକ୍ତି ଜରିଆ ବିକଶିତ ଭାରତ ବାବଦ ଜାତୀୟ ସ୍ତରୀୟ ସମ୍ମିଳନୀ ହେବା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାର୍ଯ୍ୟକ୍ରମକେ ଉଦ୍ଘାଟନ କରିବେ। ଉଦ୍ଘାଟନୀ ଉତ୍ସବରୁ ଭିନ୍ ଭିନ୍ କ୍ଷେତ୍ରର ସଫଳ ମହିଳାମାନଙ୍କୁ ନେଇକରି ଗୋଟିଏ ଆଲୋଚନାଚକ୍ର ହେବା। ଇତି ଏସ୍ଟିଇଏମ୍ ବେପାର ଖେଲ ଗଣମାଧ୍ୟମ ଆର୍ ପ୍ରଶାସନିକ କ୍ଷେତ୍ରର ଆଗଧାଡ଼ିର ମହିଳାମାନେ ଭାଗ ନେବେ। ବିଧାନସଭା ବଜେଟ୍ ଅଧିବେଶନର ଦୁଇ ନମ୍ବର ଖେପ ଆଏଜଠାନୁ ମୁଲ୍ ହେବା। ଇ ଖେପ ଏପ୍ରିଲ 5 ତାରିଖ ତକ୍ ଚାଲ୍ବା। ଆଘନୁ ଧାରିଜ କାର୍ଯ୍ୟସୂଚୀ ଅନୁସାରେ ଆଏଜ ଭିନ୍ ଭିନ୍ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟ ଗୃହନ ଉପସ୍ଥାପନ ହେବା। ସେନ୍ତା ଆଇବା 10 ତାରିଖନୁ 2025-26 ବଜେଟ୍ଥି ଭିନ୍ ଭିନ୍ ବିଭାଗ ଲାଗି ଧାରିଜ ଅନୁଦାନ ଉପରେ ଆଲୋଚନା ମୁଲ୍ ହୋଇକରି 28 ତାରିଖ ତକ୍ ଚାଲ୍ବା। 29 ତାରିଖ ଗୃହନ ବ୍ୟୟମଞ୍ଜୁରୀ ବିଲ୍ ଆଗତ ହେବା। ଇନ ଜନେଇ ଦିଆଯାଇପାରେ ବଜେଟ୍ ଅଧିବେଶନର ପହିଲା କ୍ଷେପେ ଗଲା ମାସର 17 ତାରିଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2025-26 ଆର୍ଥିକ ବର୍ଷ ଲାଗି 2,90,000 କୋଟି ଟଙ୍କାର ବଜେଟ୍ ଆଗତ କରିଥିଲେ। ଭୁବନେଶ୍ୱରଠାରେ ଥିବା ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ୍ ଏକାଡେମୀନ ଆଏଜ 8 ନମ୍ବର ବେଚ୍ ଆରକ୍ଷୀ ଉପ ଅଧୀକ୍ଷକ ଆର୍ 12 ନମ୍ବର ବେଚ୍ ଉପ ଆରକ୍ଷୀ ନିରୀକ୍ଷକ ପ୍ରଶିକ୍ଷାର୍ଥୀମାନଙ୍କର ଦୀକ୍ଷାନ୍ତ ସମାରୋହ ଆୟୋଜନ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସକାଳର 9 ବଜେ ସମାରୋହତି ଯୋଗ ଦେଇକରି ପରେଡ୍ନୁ ଅଭିବାଦନ ଗ୍ରହଣ କରିବାର ସହିତ ପ୍ରଶିକ୍ଷଣ ନେଇସାରିଥିବାର ଇ ଅଧିକାରୀମାନଙ୍କର ଉତ୍ସାହ ବଢ଼ାବେ। ତା ଋତୁରୁ ଦିନର 11:30 ବଜେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭୁବନେଶ୍ୱର ନୂଆପଲ୍ଲୀ ଥାନାଠାରେ ଗୋଟିଏ ଖାସ୍ କାର୍ଯ୍ୟକ୍ରମଟି ରାଜ୍ୟର 13 ଥାନାର ନୂଆ କୋଠା ଆଭାସୀ ଜରିଏ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। କଲିକତା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦଟି ନିଯୁକ୍ତି ଦେବାର୍କେ ସୁପ୍ରିମକୋର୍ଟ କଲିଜିୟମ୍ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍। ଓଡ଼ିଶା ହାଇକୋର୍ଟର ଆଘର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଜାନୁଆରୀ 19 ତାରିଖ ଅବସର ନେଲାଉତରୁ ପଦ ଖାଲି ପଡ଼ିଛି। ଏହାଦେ ବରିଷ୍ଠ ବିଚାରପତି ଜଷ୍ଟିସ୍ ଅରିନ୍ଦମ ସିହ୍ନା କାର୍ଯ୍ୟକାରୀ ବିଚାରପତି ଭାବେ ଦାୟିତ୍ୱ ତୁଲାଉଛନ୍। ରାଜ୍ୟର ଭିନ୍ ଭିନ୍ ସରକାରୀ ବେସରକାରୀ ଆର୍ ଡିମ୍ଡ ବିଶ୍ୱବିଦ୍ୟାଳୟ ପଢ଼ୁଥିବା ବିଦେଶୀ ଛାତ୍ରଛାତ୍ରୀମାନଙ୍କର ସାହାଯ୍ୟ ଲାଗି ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ତରଫରୁ ଗୋଟିଏ ଖାସ୍ ଶାଖା ଖୋଲାଯାଇଛି। ଇ ଶାଖା ବିଦେଶୀ ଛାତ୍ରଛାତ୍ରୀମାନଙ୍କର ସବୁ ସୁବିଧା ଅସୁବିଧା ବୁଝିବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି। ଇତାର ସହିତ ବିଭାଗ ତରଫରୁ 2 ହେଲ୍ପଲାଇନ୍ ନମ୍ବର 0674-2323-403 ଆର୍ 0674-2323-404 ଜାରି କରାଯାଇଛି। ଇ ହେଲ୍ପଲାଇନ୍ ନମ୍ବର ଜରିଏ କାର୍ଯ୍ୟଦିବସମାନଙ୍କେ ଦିନର 10:30 ବେଲବୁଡ଼ର 5:30 ବଜେ ତକ୍ ଛାତ୍ରଛାତ୍ରୀମାନେ ଯୋଗାଯୋଗ କରିପାରିବେ। ରାଜସ୍ୱ ବିଭାଗ ତରଫୁ ଏପ୍ରିଲ 1 ତାରିଖନୁ ଲୁକର ଲାଗି ଗୋଟିଏ ନୂଆ ଆପ୍ ବ୍ୟବସ୍ଥା କରାଯିବା। ଇ ଆପ୍ ଜରିଏ ଲୋକେ ଘରୁ ଥାଇକରି ଭିନ୍ ଭିନ୍ ପ୍ରମାଣପତ୍ର ଲାଗି ଆବେଦନ କରିପାରିବେ। ଲୁକର କାମେ ଅବହେଳା କଲେ ଅଧିକାରୀମାନେ ଆପ୍ ଜରିଏ ସିଧାସଳଖ ଧରାପଡ଼ିବେ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ରାଇଜେ ଆଇବାଦିନମାନଙ୍କେ ଆହୁରି ଅତ୍କା ଅନ୍ନପୂର୍ତ୍ତି ଆର୍ ଶସ୍ୟ ଏଟିଏମ୍ ଖୋଲାଯିବା। ହିତାଧିକାରୀମାନଙ୍କର ସୁବିଧା ଲାଗି ଇ ଦିଗେ ପଦକ୍ଷେପ ନିଆଯିବା ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ଗଲାକାଲି ମନ୍ତ୍ରୀ ଶ୍ରୀ ପାତ୍ର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରତିନିଧିଙ୍କ ସହିତ ଭେଟ ହେଲା ଉତ୍ରୁ ଇ ବାବଦେ ସୂଚନା ଦେଇଛନ୍। ସୁଭଦ୍ରା ଯୋଜନାର ସଫଳତାକେ ନେଇକରି ଆଜି ମହିଳା ଆଉ ସଶକ୍ତିକରଣ ପରବ ପାଳନ କରବାର୍କେ ରାଜ୍ୟ ସରକାରଙ୍କ ତରଫୁ ଆହ୍ୱାନ କରାଯାଇଛି। ଏ ଅବସରରେ ଆଜି ଘରେ ଘରେ ସୁଭଦ୍ରା ଦୀପ ଜଳାବାର୍ ଲାଗି ମହିଳା ଆଉ ଶିଶୁ ବିକାଶ ବିଭାଗ ତରଫୁ କୁହାଯାଇଛି। ଇନ ଜନେଇ ଦିଆଯାଇପାରେ ଯେ ଗଲାକାଲି ସୁଭଦ୍ରା ଯୋଜନାର ପହିଲା କିସ୍ତିର 5 ନମ୍ବର ଖେପ ସାହାଯ୍ୟ ଟଙ୍କା 2,30,000 ହିତାଧିକାରୀଙ୍କୁ ବଣ୍ଟାଯାଇଥିଲା। କେନ୍ଦ୍ରୀୟ ବିଦ୍ୟାଳୟ ବାଲବାଟିକା 1 ବାଲବାଟିକା 3 ଆର୍ 1 କ୍ଲାସ୍ଟି ଆଇଷ୍ଠାନୁ ନାଁ ଲେଖା ଲାଗି ପଞ୍ଜୀକରଣ ପ୍ରକ୍ରିୟା ମୂଲ ହେଉଛି। ଅନ୍ଲାଇନ୍ ପଞ୍ଜୀକରଣ ଲାଗି 21 ତାରିଖ ରାତିର 10 ବଜେ ତକ୍ ସମୟ ରହିଛି। ସେନ୍ତା ବାଲବାଟିକା 2 ଆର୍ 2-10 କ୍ଲାସ୍ ତକ୍ ନାଁ ଲେଖା ଲାଗି ଏପ୍ରିଲ 2 ପଞ୍ଜୀକରଣ ମୂଲ ହେବା ବୋଲି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ତରଫୁ ବିଜ୍ଞପ୍ତି ବାହାରିଛି। ଆଇବାକାଲ ଆର୍ ପରଦିନ ହେବାର୍କେ ଥିବା ଓଡ଼ିଶା ପୁଲିସ୍ର ଗ୍ରୁପ୍ ବି ପଦବୀର ମିଳିତ ନିଯୁକ୍ତି ଲିଖିତ ପରୀକ୍ଷାକେ କେନ୍ସି କାରଣ ଲାଗି ସ୍ଥଗିତ ରଖାଯାଇଛି। ଇ ବାବଦେ ଓଡ଼ିଶା ପୁଲିସ୍ ନିଯୁକ୍ତି ବୋର୍ଡ଼ ତରଫୁ ବିଜ୍ଞପ୍ତି ଜରିଏ ସୂଚନା ଦିଆଯାଇଛି। ରାଇଜେ ଆଇବା 24 ଘଣ୍ଟା ତକ୍ ପାଗ ଏନ୍ତା ସୁଖା ରହିବା। ତାର ଉତ୍ରୁ 2-3 ଡିଗ୍ରୀ ତକ୍ ଦିନର ତାପମାତ୍ରା ବଢ଼ବା, ହେଲେ ରାତିର ତାପମାତ୍ରା ନାଇଁ ବଦଲେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଗଲାକାଲି ରାଇଜର ସବୁନୁ ଜହତାତି ପାର୍ଲା ଖେମୁଣ୍ଡିନ 36.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଏଚିନିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତିର 7:02। ଜୁହାର।